ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ହବିଷ୍ୟାଳିମାନଙ୍କ ପାଇଁ ଆସନ୍ତା ବର୍ଷଠାରୁ ଡିଜିଟାଲ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିରେ ଚିକିତ୍ସା ଓ ଜରୁରୀ ସେବା ଉପଲବ୍ଧ ହେବ। ଗତକାଲି ପୁରୀର ବୃନ୍ଦାବତୀ ନିବାସଠାରେ ହବିଷ୍ୟାଳି ବ୍ରତ 2025 କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ହବିଷ୍ୟାଳିମାନଙ୍କ ସହ ଭାବ ବିନିମୟ କରି କହିଛନ୍ତି, ଚଳିତ ବର୍ଷ ପ୍ରାୟ 2500 ହବିଷ୍ୟାଳିମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ 5ଟି ନିର୍ଦ୍ଧାରିତ ସ୍ଥଳରେ ଖାଦ୍ୟ ଓ ରହଣି ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ 3,30,00,000 ଟଙ୍କାର ବ୍ୟବସ୍ଥା ହୋଇଥିବା ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ଦୁର୍ଗାପୁରରେ ପୀଡ଼ିତା ଓଡ଼ିଆ ଝିଅ ଏବଂ ତାଙ୍କ ମା'ଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି। ବାର୍ତ୍ତାଳାପ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି। ଏହାସହ ପୀଡ଼ିତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ଗ୍ରାହକ ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସାକ୍ଷାତ କରି କଷ୍ଟମ ମିଲ୍ଡ ଚାଉଳର ବିତରଣ ସମୟସୀମା 31 ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟରେ ଅନୁମୋଦିତ ପରିମାଣଠାରୁ ଅଧିକ ଧାନ ସଂଗ୍ରହ ହୋଇଥିବାରୁ ଭାରତୀୟ ଖାଦ୍ୟ ନିଗମକୁ ବଳକା ଧାନ କ୍ରୟ କରିବା ପାଇଁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଅବଗତ କରାଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ଟ୍ରାଫିକ୍ ଇ ଚାଲାଣ ମାମଲାଗୁଡ଼ିକର ସମାଧାନ ପାଇଁ ଏକକାଳୀନ ପୈଠ କ୍ଷେତ୍ରରେ ଘୋଷଣା କରାଯାଇଥିବା ରିହାତି ଅନ୍ଲାଇନ୍ରେ ଉପଲବ୍ଧ ହେବ। ମୋଟ 24 ଧାରା ପାଇଁ ଏହି ସୁବିଧା ମିଳିବ। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ପରିବହନ କାର୍ଯ୍ୟାଳୟକୁ ନ ଯାଇ ୱେବ୍ସାଇଟ୍ ଜରିଆରେ ଅନ୍ଲାଇନ୍ରେ ଏକକାଳୀନ ପୈଠ କରାଯାଇପାରିବ। ରିହାତି ଦେୟ ନେଇ ବିଜ୍ଞପ୍ତି ପ୍ରକାଶନର 6 ଯାଏ ଏହି ଯୋଜନା ବୈଧ ରହିବ। ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ଟୋଲ୍ ଫ୍ରି ନମ୍ଘର 1800345103 ଜାରି କରାଯାଇଛି। ରାଜ୍ୟ ସରକାର ଆମ ଗୌରବ ଆମ କଲେଜ ଯୋଜନାରେ 2 ବିଶ୍ୱବିଦ୍ୟାଳୟ ଏବଂ 9 ମହାବିଦ୍ୟାଳୟର ବିକାଶ ପାଇଁ 3,45,00,000 ଟଙ୍କା ମଞ୍ଜୁର କରିଛନ୍ତି। 2 ବିଶ୍ୱବିଦ୍ୟାଳୟ ମଧ୍ୟରେ କଟକ ରେଭେନ୍ସା ଏବଂ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ରହିଛି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ମୃତ୍ତିକା 2025 ଆରମ୍ଭ ହୋଇଛି। ଏହି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ରାଜ୍ୟର 36,000 ଅଧିକ କାରିଗରଙ୍କୁ ଆର୍ଥିକ ଭାବେ ସଶକ୍ତ କରିବ ବୋଲି ପ୍ରଦର୍ଶନୀକୁ ଉଦ୍ଘାଟନ କରି ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଏଥିରେ 210 ଷ୍ଟଲ୍ ଖୋଲାଯାଇଥିବା ବେଳେ 350 ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ଆସନ୍ତା 19 ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ଆସନ୍ତା 24 ଆରମ୍ଭ ହୋଇ ଜାନୁଆରୀ 3 ପର୍ଯ୍ୟନ୍ତ ଚାଲିବ। 78ତମ ଧନୁଯାତ୍ରାର ସଫଳ ଆୟୋଜନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବରଗଡ଼, ଅତାବିରା, ପଦ୍ମପୁରର ବିଧାୟକଙ୍କ ସମେତ ଅନ୍ୟ ଅଧିକାରୀମାନେ ଧନୁଯାତ୍ରାର ଐତିହ୍ୟ ଓ ମହିମାକୁ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ଜାରି ରହିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର ଜଙ୍ଗଲ ଭୂମି ବିଭାଜନ ଅନୁମୋଦନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପ୍ରକଳ୍ପ ବିକାଶ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଭୂମି ବିଭାଜନ ପ୍ରସ୍ତାବଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କଟକ ମହାନଗର ନିଗମ ଶାନ୍ତି କମିଟି ପକ୍ଷରୁ ମହାକାଳୀ ପୂଜା ଓ ଭସାଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 20 ମହାକାଳୀଙ୍କ ପୂଜା, 22 ଓ 23 ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ 24 ଭସାଣ ପାଇଁ ନିଷ୍ପତ୍ତି ହୋଇଛି। ଐତିହାସିକ କଟକ ବାଲିଯାତ୍ରା ପାଇଁ ଉପର ପଡ଼ିଆ ଲାଗି ପ୍ଲଟ୍ ବୁକିଂ ଆରମ୍ଭ ହୋଇଛି। ପୂର୍ବରୁ ତଳ ବାଲିଯାତ୍ରା ପଡ଼ିଆ ପାଇଁ ପ୍ଲଟ୍ ବୁକିଂ ଶେଷ ହୋଇଥିବା ବେଳେ ନିଲାମ ପ୍ରକ୍ରିୟା ଜାରି ରହିଛି। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜଳ ଜୀବନ ଏବଂ ବସୁଧା ଯୋଜନା ଉପରେ ସରପଞ୍ଚ, ୱାର୍ଡ ସଭ୍ୟ ଓ ଅଙ୍ଗନବାଡ଼ି କର୍ମୀମାନେ ତାଲିମ ଗ୍ରହଣ କରିଛନ୍ତି। ଭଦ୍ରକ ଜିଲ୍ଲା ତିହିଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସମ୍ପର୍କିତ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀମାନେ ଶିବିରରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 40ତମ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତୀକ ମହାରଣା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 20 କମ୍ ପୁରୁଷ 200 ରେସ୍ରେ ପ୍ରତୀକ ଏହି ସଫଳତା ହାସଲ କରିଛନ୍ତି। ସେହିଭଳି ସର୍ଟଫୁଟ୍ ଇଭେଣ୍ଟରେ ଓଙ୍କାର ପ୍ରସାଦ ନନ୍ଦ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।